ମୁଁ ଡାକ୍ତର ତରୁଣ କୁମାର ପଣ୍ଡା, ମୁଁ ଜଣେ ଆସୋସିଏଟ୍ ପ୍ରଫେସର ସ୍ୱାସ୍ଥ୍ୟ ବିଭାଗର। ଆପଣ ସମସ୍ତଙ୍କୁ ମୋର ନମସ୍କାର ଆଉ ଶୁଭେଚ୍ଛା। ମୁଁ ଏ କୋଭିଡ୍ ଟାଇମ୍ସରେ କିଛିଟା ଟିପ୍ସ ଦେବାକୁ ଚାହୁଁଛି। ସର୍ବପ୍ରଥମେ ଆମକୁ ଏଇ କୋଭିଡ୍ ଟାଇମ୍ରେ ପୁରା ପଜିଟିଭ୍ ଫ୍ରେମ୍ ଅଫ୍ ମାଇଣ୍ଡ ନେଇକି ଆଗକୁ ଚାଲିବାକୁ ପଡ଼ିବ। ସେମିତି କିଛି ଟ୍ରିଟମେଣ୍ଟ ପ୍ରୋଟୋକଲ୍ ଉପରେ ନିର୍ଭର ନକରି କିଛିଟା ଗାଇଡ଼ଲାଇନ୍ସ ପ୍ରିକସନ୍ସ ଉପରକୁ ଧ୍ୟାନ ଦେବା ଦରକାର। ସର୍ବପ୍ରଥମେ ଆମର ଯେଉଁ ସୋସିଆଲ୍ ଡିଷ୍ଟାନ୍ସିଂ ଅଛି ତାକୁ ଆମେ ଠିକ୍ ଭଲ ଭାବରେ ମନେ ରଖି ମେଣ୍ଟେନ୍ କରିବା ଦରକାର। ହାତ ଆଉ ସବୁ ଫେସ୍ ଗୁଡ଼ିକୁ ସବୁ ସ୍ୱଚ୍ଛ ଭାବରେ ତାକୁ ଯେତେ ଆମର ଷ୍ଟେରିଲାଇଜ୍ କରିକି ରଖିପାରିବା ବେଟର। ଆଉ ମାସ୍କ ଗୁଡ଼ାଏ ନିୟମିତ ଭାବରେ ତାକୁ ଇମ୍ପୋର୍ଟେନ୍ସ ଦେଇ ରେଗୁଲାର ବେସିସ୍ରେ ପିନ୍ଧିବା ଦରକାର। ଏଥିଦ୍ୱାରା ଆମେ କରୋନା ଭାଇରସ୍ କିମ୍ବା କରୋନା ଇନଫେକ୍ସନ୍ଠୁ ବହୁତ ଦୂରେଇ ରହିପାରିବା। ଆଉ ନିଜର ଇମ୍ୟୁନିଟି ଏଦର ପଜିଟିଭ ଫ୍ରେମ୍ ଅଫ୍ ମାଇଣ୍ଡ ରହି ହେଉ କିମ୍ବା ଅନ୍ୟ ସବୁ ସ୍ୱାସ୍ଥ୍ୟ ଖାଦ୍ୟ ଖାଇ ତାକୁ ଯଦି ଆମେ ଇମ୍ୟୁନିଟି ଲେଭେଲକୁ ଷ୍ଟ୍ରଙ୍ଗ କରି ରଖିବା ତେବେ ନିଶ୍ଚିତ ଭାବେ ଆମେ ସୁରକ୍ଷିତ ହୋଇ ରହିବା ଆଉ ଅନ୍ୟମାନଙ୍କୁ ବି ସହଯୋଗ କରିପାରିବା। ଧନ୍ୟବାଦ।